ରାନ୍ଧୁ କଳା ଚାନ୍ଦରେ ମୋର କଳା ମାଣିକ ଯଶୋଦା ମାର ସଂଖାଳି ତାଙ୍କ ହୃଦ ପଦକ ତୋ ଜନ୍ମ କାହାଣୀ କହିବି ଭକତଙ୍କ ମନ ମୋହିବି ଭାଗବତ ପୋତି କଥାଏ ଶୁଣନ୍ତୁ ସୁଧି ଜନ ଜନ୍ମାଷ୍ଟମୀ ବ୍ରତ କରନ୍ତୁ ହେବ ପୁଣ୍ୟ ଅର୍ଜନ ପାପର ଯୁଗରେ ପାପର ଭାର ହୋଇଲା ଭାରି କଂସ ଅତ୍ୟାଚାରେ ତ୍ରିପୁର ଭୟ ଉଠିଲା ଥରି ଜଗତ କରତା ଶ୍ରୀହରି ଶୁଣିଲେ ଦେବଙ୍କ ଗୁହାରି ପ୍ରଭୁ ଜନ ମିଲେ ମର୍ତ୍ତ୍ୟରେ କଂସ ବନ୍ଦୀଶାଳାରେ ସେ କଥା ବୁଝାଇ କହୁଛି ଶୁଣ ଏକ ଲୟରେ ପୁରରେ ରାଜନ ନାମଟି ଉଗ୍ରସେନ ଦେବକୀ ତାଙ୍କର ଦୁହିତା ଦେବକୀ ଯେ ନନ୍ଦନ ବସୁଦେବେ କରି ବରଣ କରିଦେଲେ ସେ କନ୍ୟାଦାନ ବର କନ୍ୟା ରଥେ ବସାଇ ନଗ୍ର ଭ୍ରମଣେ ନେଲେ ଉଗ୍ରସେନ ସୁତ କଂସ ଯେ ରଥ ଚଳାଉଥିଲେ ଆକାଶରୁ ବାଣୀ ଶୁଭିଲା ଶୁଣରେ କଂସାସୁର ତାର ସୁତ ତୋତେ ମାରିବ ରଥ ବାହୁଚୁଦାର ଅଷ୍ଟମ ଗର୍ଭ ସନ୍ତାନ ଘେନିବ ତୋହର ଜୀବନ ଶୁଣି କ୍ରୋଧଭର ହୋଇଣ କଂସ ରଥୁ ଓହ୍ଲାଇ ଦେବକୀକୁ ନିଶ୍ଚେ ମାରିବ ଖଣ୍ଡା ଧରେ ଉଞ୍ଚାଇ ମାରିବି ଦେବକୀ କାହୁଁ ହେବ ତା ପୁଅ କୁମାରୀ କାଳରୁ ମାରିଲେ ଆଉ ନଥିବ ଭୟ ବସୁଦେବ ଭୟେ କମ୍ପଇ ମନେ ଚିନ୍ତଇ ଭାବଗ୍ରାହୀ ଭଉଣୀ କୁକିଆ ମାରିବ ଶତ୍ରୁ ଅଟେ ତା ପୁତ୍ର ଦେବକୀର ପୁତ୍ର ହୋଇଲେ ଆଣି ଦେବି ତୋ ପାସ ସତ୍ୟ କରିବ ସୁଦେବ ଯେ ଦେବକୀ ସଙ୍ଗେ ନେଇ ନିଜ ଭବନକୁ ଚଳିଲେ ମନରେ ଦୁଃଖ ବହି ବର ସେ ଯେମିତି ପୁରିଲା ଦେବକୀର ପୁତ୍ର ହୋଇଲା ବସୁଦେବ ସତ୍ୟ ରକ୍ଷିଣ ପୁତ୍ର ଘେନି ଚଳିଲା କଂସାସୁର ରାଜସଭାରେ ଯାଇ ପ୍ରବେଶ ହେଲା ଚଟପଣକୁ ଦେଖିଣ କଂସ ଆନନ୍ଦ ହେଲା ବସୁଦେବ ହାତେ ପୁଅକୁ ପୁଣି ଫେରାଇ ଦେଲା ପୁଅକୁ ଦେବକୀ ପାଇଣ ଆନନ୍ଦେ ଉଚ୍ଛୁଳ ଇ ମନ ଭାଇର ଏ ଦୟା ଦେଖିଣ ତାକୁ ପ୍ରଶଂସା କଲା ସଭା ସାରି କଂସ ରାଜନ ଅନ୍ତପୁରକୁ ଗଲା ପଲଙ୍କରେ ବିଜେ କରିଲା ପହଞ୍ଚିଲେ ନାରଦ ଯଥା ମାନ୍ୟ କଲା କଂସ ଯେ ନାରଦ ଗଦ ଗଦ ଦୋଇଲେ ଦେବତା ମିଳିଣ ପାଞ୍ଚନ୍ତି ତୋହର ମରଣ ଦେବକୀର ଅଷ୍ଟମ ସୁତ ନେବ ତୋର ପରାଣ ଏ କଥାକୁ ଭୁଲି ଗଲୁ କି ଆହେ କଂସ ରାଜନ ଏ ଏହା ଶୁଣି କ୍ରୋଧେ ଚଳିଲା କଂସ ଦେବକୀ ପାସେ, ତା ପୁଅକୁ ଛେଚି ମାରିଲା ଦୁଷ୍ଟ ବହୁତ ରୋଷେ। ଦେବକୀ ଆଉ ବସୁଦେବ ବାନ୍ଧିଲା ତାଙ୍କ ହାତ ପାଦ, ବନ୍ଦୀ ଘରେ ନେଇ ରଖିଲା ସାତ କବାଟ କିଳି, ହାତରେ ପାଦରେ ଛନ୍ଦିଲା ନେଇ ଲୁହା ସାଙ୍କୁଳି। ଯେତେକ ସନ୍ତାନ ହୋଇବ ଦେବୁ ମୋହର ପାସ, ନହେଲେ ତୋ ମୁଣ୍ଡ କାଟିବି ଦେଲା କୋଡ଼ା ଦେଶ। ପରଶକ ପୁଣି ପୁରିଲା ଦେବକୀର ପୁତ୍ର ହୋଇଲା, ଶିଳାରେ ପିଟିଣ କଂସ ଦେ ତାକୁ କଲା ବିନାଶ। ଏହିପରି ଛଅ ପୁଅଙ୍କୁ ମାରିଲା ଦୁଷ୍ଟ କଂସ। ସପ୍ତମ ଗର୍ଭକୁ ହରିଲେ ମାତା ଦୁର୍ଗା ସେ କାଳେ, ରୋହିଣୀ ଗର୍ଭରେ ରଖିଲେ ବଳରାମ ସେ ହେଲେ। ଅଷ୍ଟମ ଗର୍ଭ ଉଦୟ ଗର୍ଭରେ ବିଜେ ଦୟାମୟ, ସଂସାରର କଷ୍ଟ ନାସିବେ ପ୍ରଭୁ ଶ୍ରୀ ଭଗବାନ। ଗର୍ଭରେ ତାହାଙ୍କୁ ଧରିଣ ଦେବକୀ ତୋ ଶମନ। ସମ୍ବାଦ ପାଇଣ କଂସ ଯେ ପହଞ୍ଚିଲା ସେଠାରେ, ଅଦ୍ଭୁତ କଥା ଦେଖିଲା ମନେ ମନେ ପୁଣି ପାଞ୍ଚିଲା, ହାରିଲା ତାହାକୁ ମରଣ ଭୟ କିସ କରିବ। ନିଶ୍ଚୟ ଅଷ୍ଟମ ସନ୍ତାନ ମୋର ଜୀବନ ନେବ। ଦେବଗଣ ଯାଇ ମଥୁରା ଗର୍ଭସ୍ତୁତି କରିଲେ, ନିଶ୍ଚୟ ଶ୍ରୀହରି ଜନ୍ମିବେ ଏହା ବିଶ୍ୱାସ କଲେ। ବରଷା ଋତୁ ଯେ ହୋଇଛି ଭାଦ୍ରବ ମାସ ବି ହୋଇଛି, କୃଷ୍ଣ ପକ୍ଷ ଅଷ୍ଟମୀ ତିଥି ରୋହିଣୀ ବୃଷ ଯୋଗ, ଗ୍ରହମାନେ ଉଚ୍ଚେ ଅଛନ୍ତି ଜନ୍ମ ନେଲେ ଗୋବିନ୍ଦ। ଚକ୍ର ଗଦା ପଦ୍ମ ଯେ ଶ୍ରୀବ ସଚିନ ହୃଦେ, ବସୁଦେବ ରୂପ ଦେଖିଣ ଗଦ ଗଦ ଆନନ୍ଦେ। କଂସ ଯେବେ ୟାକୁ ଦେଖିବ ନିଶ୍ଚୟ କଚାଡ଼ି ମାରିବ, କହନ୍ତି ପ୍ରଭୁ ଚକ୍ର ପାଣି ମୋତେ ଘେନିଣ ଯାଅ, ନନ୍ଦ ଘରେ ମୋତେ ନେଇଣ ତୁମ୍ଭେ ପହଞ୍ଚି ଯାଅ। ଆହା କନ୍ୟା ଏକ ତ ହିଁ ଜନ୍ମିଛି ତାକୁ ସଙ୍ଗତେ ଆଣ, ଏହିପରି ଆଜ୍ଞା ଦେଲେ ଯେ ପ୍ରଭୁ ଶ୍ରୀ ଭଗବାନ। ପାଦର ସାଙ୍କୁଳି ଫିଟିଲା ବିଜୁଳି ବାଟ କଢ଼ାଇଲା, ଦୁଆର କବାଟ ଖୋଲିଲା ନିଦ୍ରା ମୋହିତ ଲୋକ। ବର୍ଷା ପଡ଼େ ପ୍ରଭୁଙ୍କ ପରେ ଫଣା ଢାଙ୍କେ ଅନନ୍ତ। ସେନ ବାଟ ଗାଣେ ପ୍ରଭୁ ମାୟା କରିଲେ, ନିଜ ରୂପ ତାକୁ ଦେଖାଇ ତହୁ ଚଳିଣ ଗଲେ। ନଦୀ କୂଳେ ମିଳିଲେ ଯାଇ ଯମୁନା ଉଛୁଳେ ବହଇ, ବସୁଦେବ ଭୟ ନ କରି ନଦୀ ମଧ୍ୟ ପଶିଲେ। ନାକ ଯାଏ ପାଣି ହୋଇଲା ପ୍ରଭୁଙ୍କୁ ସୁମରିଲେ। ପ୍ରଭୁଙ୍କୁ ଦେଖିଣ ଯମୁନା ଭୟରେ ପାଟ ଦେଲା, କୃଷ୍ଣ କୃଷ୍ଣଙ୍କୁ ହୃଦୟ ଲଗାଇ ବସୁଦେବ ଚଳିଲା। ଯଶୋଦା କୋଳେ ପୁଅ ଦେଇ କନ୍ୟା ଆଣିଲା ପାଲଟାଇ, ଅମ୍ବିକା କନ୍ୟା ରୂପେ ଜାତ କାହୁଁ ଜାଣିବ ତାହା। ବନ୍ଦୀ ଘରେ ଆସି ମିଳିଲା ଦେଖ ପ୍ରଭୁଙ୍କ ମାୟା। ସବୁ ପୂର୍ବ ପ୍ରକାର କବାଟ ଯେ ପୁଣି ପଡ଼ିଲା କାରେ ନୁହେଁ ଗୋଚର। ଦେବକୀ ପାଶେ କନ୍ୟା ଦେଇ ବସୁଦେବ ତ ସହୁଅଇ, ଜାଣିଲେ ସକଳେ ଅଷ୍ଟମ ଗର୍ଭେ ଝିଅ ହୋଇଛି। ଏ ଖବର ପାଇ ଧାଇଁଲା କଂସ କୋପରେ ଉଠି। କନ୍ୟା ହୋଇଛି ଦେଖି କଂସ ଚକିତ, ଶୂନ୍ୟବାଣୀ କି ମିଛ ହେଲା ଭାବି ବିକଳ ଚିତ। ପୁଅ ହୋଇଥାଉ କି ଝିଅ ମୋହର ଶତ୍ରୁ ଏ ନିଶ୍ଚୟ, କନ୍ୟାକୁ ଆଣିଣ କଂସ ଯେ ପଥରରେ ପିଟିଲା। ତା ହାତରୁ ଖସି ଆକାଶ ପଥେ ଗଲେ ମଙ୍ଗଳା। ବିଜୁଳି ପରି ଝଟକନ୍ତି ଦେବୀ ଚଉଦିଗରେ, ଆଭରଣେ ହୋଇ ଭୂଷିତା ଉଭା କଂସ ଆଗରେ। କହନ୍ତି ଶୁଣ କଂସାସୁର ତତେ ମାରିବେ ଚକ୍ରଧର, ଶତ୍ରୁ ତୋର ଜନ୍ମି ଗୁପ୍ତେ ରହି ଅଛି ରେ ଦୁଷ୍ଟ। ଅଳପ ଦିନରେ ତାଙ୍କରି ହାତେ ହୋଇବୁ ନଷ୍ଟ। କଥା ଶୁଣିଣ କଂସର ମନ ହୁଏ ଉଚ୍ଚାଟ, ଅସୁରଙ୍କ ସଭା ଡକାଇ କହେ ମନର କଷ୍ଟ। ନବଜାତ ଶିଶୁ ଯେତେକ ମାର ଯାଇ ତାଙ୍କୁ ତୁରିତ, ଏହି ଆଜ୍ଞା ଦେଇ କଂସ ଯେ ଆଶଙ୍କାରେ ରହିଲା। କୃଷ୍ଣଙ୍କୁ କିପରି ମାରିବ ନାନା ବୁଦ୍ଧି ପାଞ୍ଚିଲା। ଚରିତ ଅଟେ ଅମୃତ କଥା, ଶୁଣନ୍ତେ ହୃଦରୁ ତୁଟିବ ଭବ ସଂସାର ବ୍ୟଥା। କୃଷ୍ଣ ନାମ କର ଭଜନ, କୃଷ୍ଣ ପାଦେ ନିଅ ଶରଣ, ଜନ୍ମାଷ୍ଟମୀର ଏ କାହାଣୀ ସଦା କର ଶ୍ରବଣ। ପାପାଧିପାତକ ସକଳ ହୋଇଯିବ ଖଣ୍ଡନ, ପାପାଧିପାତକ ସକଳ ହୋଇଯିବ ଖଣ୍ଡନ।